ओम शांति ओम शांति। आज 31 अगस्त 2025। आज अव्यक्त महावाक्य पुनरावृत्ति तारीख 15 दिसंबर 2006। मूलर हेडिंग स्मृति स्वरूप अनुभवी मूरत हुई गोटे सेकेंड्रे तीव्र गति परिवर्तन करी सम्मानर सहित उत्तीर्ण हो। स्मृति स्वरूप अनुभवी मूरत हुई गोटे सेकेंड्रे तीव्र गति परिवर्तन करी सम्मानर सहित उत्तीर्ण हो। आज बापदादा चारिआडर पिलामानंक मस्तकरे तीनोटी विशेष भाग्यर रेखा चमकुथिबार देखुछन्ति। समस्तंकर मस्तक भाग्यर रेखा गुडिक द्वारा चमकुछि। गोटी हेला परमात्मा मिलनर भाग्यर रेखा, द्वितीयरे हेला श्रेष्ठ शिक्षकंक द्वारा शिक्षा प्राप्त करिवार भाग्यर रेखा, तृतीयरे हेला सद्गुरुंक द्वारा श्रीमत प्राप्त करिवार भाग्यर रेखा। एमिति तो तुममानंकु अकलन भाग्य मिलिछि, किंतु बापदादा आज विशेष करी एही तीनोटी भाग्यर रेखाकु देखुछन्ति। तुमेमाने मध्य निज निजर मस्तकरे चमकुथिबा रेखागुडिकु अनुभव करुछना। सबुठारु श्रेष्ठ हेला परमात्मा स्नेहर पालनार रेखा। जेपरि बाबा उच्चरु उच्च अटन्ति, सेहीपरि परमात्मा पालना मध्य उच्चरु उच्च अटे। तेबे एही पालना मध्य केते कम आत्माको प्राप्त हेउछि, किंतु तुमे समस्ते एही पालना पाइबार पात्र होइ जाइछ। एही पालना सारा कल्प भितरे तुममानंकु थरे मात्र प्राप्त हेउछि। जदि एबे न हेबो तेबे आउ केबे भी प्राप्त होइ पारिबो नाही। एही बळि परमात्मा पालना, परमात्मा स्नेह, परमात्मा प्राप्ति कोटिक भितरे केही केही आत्माकु ही अनुभव होइथाय। तुमे समस्ते तो यहार अनुभवी अट ना, अनुभवी मूरत अट ना। तेबे सर्वदा निजर मस्तकरे एहिभली भाग्यर तारका चमकुथिबार देखा जाउछि तो सबु बेले तो केबे केबे चमकुथिबा तारका मौलिन पड़ि जाउछि कि थिरे ढिला हेबा उचित नुहे। जदि चमकरे ढिला पणिया आसुछि तेबे तार कारण कण जानिछ तो? बापदादा देखुछन्ति जे यहार कारण हेला पिलामाने सर्वदा स्मृति स्वरूप हेउ नाहांती। भावुछ मु आत्मा अटे तेणु भाविबार स्वरूप हेउछ, किंतु स्मृति स्वरूप कम हेउछ। तेबे जे पर्यंत स्मृति स्वरूप होइ नाह से पर्यंत समर्थी आसी पारिबो नाही, कारण स्मृति ही समर्थी प्राप्त कराई थाए। स्मृति स्वरूप ही समर्थ स्वरूप अटे, सेथिपाई भाग्यर तारका कम चमकुछि। एबे निजे निजकु पचार जे अधिक समय भाविबा स्वरूप हेउछ ना, स्मृति स्वरूप हेउछ कि? भाविबा स्वरूप हेबा द्वारा बहुत भल भल कथा भावुछ। मु ये अटे, मु सिए अटे, मु सिए अटे, किंतु स्मृति स्वरूप न हेबा कारणरु भल भल भावुथिले मध्य सेथिरे व्यर्थ संकल्प एवं साधारण संकल्प मिसि जाउछि। वास्तवरे देखिबाकु गले तुमानंक अनादि स्वरूप स्मृति स्वरूप सहित समर्थ स्वरूप अटे। भाविबा वाला स्वरूप नुहे एवं आदि समय मध्य वर्तमान समय स्मृति स्वरूप प्रारब्ध प्राप्त हेउछि। तेणु अनादि एवं आदि स्मृति स्वरूप अटे एवं एही संगम जुगर अंतिम समय मध्य तुमे समस्ते स्मृति स्वरूप हेउछ। तेणु आदि अनादि एवं अंतिम तीनोटी जाक कालरे स्मृति स्वरूप अट, भाविबार स्वरूप नुहे। सेथिपाई बापदादा पूर्वरु मध्य कहिछन्ति जे वर्तमान समय अनुभवी मूरत हेबा ही श्रेष्ठ स्थिति अटे। भावुछ मु आत्मा अटे, मते परमात्मा प्राप्ति मिलिछि, किंतु बुझिजीवा एवं अनुभव करिबा भितरे बहुत अंतर रहिछि। अनुभवी मूरत केबे भी माया ठारु धोखा खाई पारिबो नाही, किंबा दुखर अनुभूति करि पारिबो नाही। मझिरे मझिरे तुमे माने जो मायार खेल देखुछ बा खेल खेलुछ तार कारण हेला अनुभवी मूरत हेबार कमी। तेबे अनुभवर अधिकारी हेबा सबुठारु श्रेष्ठ स्थिति अटे। तेणु बापदादा देखुछन्ति जे केतेक पिला भावुछन्ति बहुत, किंतु स्वरूप हेबार अनुभूति कम हेउछि। आजिर दुनियारे अधिकांश आत्मा देखि देखि एवं शुणि शुणि थकि गलेणि, किंतु अनुभव द्वारा प्राप्ति करिबाकु चाहुछन्ति। तेणु अनुभव कराइबा मध्ये अनुभवी आत्मा द्वारा ही संभव होइ पारिब। या छड़ा अनुभवी आत्मा सदा सर्वदा आगकु बढ़ी चलिथिबो एवं उड़ी चलिथिबो, काहेकि ना अनुभवी आत्मा भितरे ही मंग उत्साह सर्वदा उजागर रहिथाय। ତେଣୁ ଚେକ୍ କର, ମୁଁ ଜ୍ଞାନର ସବୁ ପଏଣ୍ଟ ଗୁଡ଼ିକର ଅନୁଭବୀ ମୂରତ ହେଲିଣି। ଅନୁଭବର ଅଧିକାରୀ ପଣିଆ, ତୁମର ପ୍ରତ୍ୟେକ କର୍ମରେ ଦେଖାଯାଉଛି ତ? ପ୍ରତ୍ୟେକ ବାଣୀ ଏବଂ ପ୍ରତ୍ୟେକ ସଂକଳ୍ପ ଅନୁଭବର ଅଧିକାରୀ ହିସାବରେ ହେଉଛି ନା କେବଳ ବୁଝିବା ଆଧାରରେ ହେଉଛି? ଗୋଟିଏ ହେଲା ବୁଝିଯିବା, ଆଉ ଗୋଟିଏ ହେଲା ଅନୁଭବ କରିବା। ସବୁ ବିଷୟରେ ଜ୍ଞାନର ପଏଣ୍ଟ ଗୁଡ଼ିକୁ ବର୍ଣ୍ଣନା କରି ବୁଝାଇବା, ଏହା ତ ବାହାରର ବକ୍ତାମାନେ ମଧ୍ୟ ବହୁତ ଭଲ ଭାଷଣ କରି ବୁଝାଇ ଦେଉଛନ୍ତି, କିନ୍ତୁ ପ୍ରତ୍ୟେକ ପଏଣ୍ଟର ଅନୁଭବୀ ସ୍ୱରୂପ ହେବା, ଏହା ହେଲା ଜ୍ଞାନୀ ଆତ୍ମାର ଲକ୍ଷଣ। ଯୋଗ ଲଗାଇବାବାଲା ବହୁତ ଅଛନ୍ତି, ଯୋଗରେ ବସିବାବାଲା ମଧ୍ୟ ବହୁତ ଅଛନ୍ତି, କିନ୍ତୁ ଯୋଗର ଅନୁଭବ କରିବା ଅର୍ଥ ଶକ୍ତି ସ୍ୱରୂପ ହେବା, ଏବଂ ଶକ୍ତି ସ୍ୱରୂପର ପରିଚୟ ହେଲା ଯେଉଁ ସମୟରେ ଯେଉଁ ଶକ୍ତିର ଆବଶ୍ୟକତା ଥିବ ସେହି ସମୟର ସେହି ଶକ୍ତିକୁ ଆବାହନ କରି ନିର୍ବିଘ୍ନ ସ୍ୱରୂପ ହୋଇଯାଉଥିବ। ଯଦି ଗୋଟିଏ ବି ଶକ୍ତିର କମି ରହିଥିବ, ବର୍ଣ୍ଣନା କରୁଥିବ, କିନ୍ତୁ ସ୍ୱରୂପ ହୋଇନଥିବ, ତେବେ ବି ସମୟ ଅନୁସାରେ ଧୋକା ଖାଇପାରିବ। ଆବଶ୍ୟକତା ଥିବ ସହନ ଶକ୍ତିର, କିନ୍ତୁ ତୁମେ ବ୍ୟବହାର କରୁଥିବ ସାମ୍ନା କରିବାର ଶକ୍ତିକୁ, ତେବେ ତୁମକୁ ଯୋଗଯୁକ୍ତ ଅନୁଭବୀ ସ୍ୱରୂପ କୁହାଯିବ ନାହିଁ। ତେବେ ଚାରୋଟି ଯାକ ବିଷୟରେ ସ୍ମୃତି ସ୍ୱରୂପ ବା ଅନୁଭବୀ ସ୍ୱରୂପର ଲକ୍ଷଣ କ'ଣ ହୋଇଥିବ? ସ୍ଥିତିରେ ନିମିତ୍ତ ଭାବ, ବୃତ୍ତିରେ ସର୍ବଦା ଶୁଭ ଭାବ, ଆତ୍ମିକ ଭାବ, ନିଃସ୍ୱାର୍ଥ ଭାବ, ବାୟୁମଣ୍ଡଳରେ ବା ସମ୍ବନ୍ଧ ସମ୍ପର୍କରେ ସର୍ବଦା ନିର୍ମାଣ ଭାବ, ଏବଂ ବାଣୀରେ ସର୍ବଦା ନିର୍ମଳ ବାଣୀ। ଏହିସବୁ ବିଶେଷତାଗୁଡ଼ିକ ଅନୁଭବୀ ମୂରତ ଆତ୍ମାର ସବୁ ସମୟରେ ସ୍ୱାଭାବିକ ଚରିତ୍ର ହୋଇଥିବ, ଅର୍ଥାତ୍ ସ୍ୱାଭାବିକ ଭାବରେ ଚରିତ୍ରରେ ଦେଖାଯାଉଥିବ। ତେବେ କେତେକ ପିଲା କେବେ କେବେ କହୁଛନ୍ତି ଯେ ଆମେ ଚାହୁଁନାହୁଁ ଯେ ଏଭଳି କରିବୁ, କିନ୍ତୁ ଏହା ଆମର ପୁରୁଣା ନେଚର ଅଟେ। ତେଣୁ ଯାହା ନେଚର ଅର୍ଥାତ୍ ସ୍ୱଭାବରେ ପରିଣତ ହୋଇଯାଇଥିବ ତାକୁ ଭାବିବାକୁ ପଡ଼ିବ ନାହିଁ, କିନ୍ତୁ ନେଚର ଆପେ ଆପେ ସେହିଭଳି କାର୍ଯ୍ୟ କରାଇ ନେବ। ତେଣୁ ନିଜେ ନିଜକୁ ଚେକ୍ କର, ମୋର ସ୍ୱାଭାବିକ ନେଚର କ'ଣ? ଯଦି କୌଣସି ବି ପୁରୁଣା ନେଚର ଅଂଶ ମାତ୍ରରେ ମଧ୍ୟ ରହିଥିବ, ତେବେ ସବୁ ସମୟରେ ତାହା କାର୍ଯ୍ୟ କରିବା ଦ୍ୱାରା ପକ୍କା ସଂସ୍କାର ପାଲଟିଯିବ। ତେଣୁ ସେହି ପୁରୁଣା ନେଚରକୁ, ପୁରୁଣା ସ୍ୱଭାବକୁ, ପୁରୁଣା ସଂସ୍କାରକୁ ସମାପ୍ତ କରିବାକୁ ମଧ୍ୟ ଚାହୁଁଛ, କିନ୍ତୁ କରିପାରୁନାହଁ। ଏହାର କାରଣ କ'ଣ? ଜ୍ଞାନୀ ତ ସବୁଥିରେ ହୋଇଯାଇଛ, କିନ୍ତୁ ଯାହାକୁ ଚାହୁଁଛ ଏହା ହେବା ଉଚିତ ନୁହେଁ, ତାହା ହୋଇଯାଉଛି। ତେବେ ଏହାର କାରଣ କ'ଣ? ପରିବର୍ତ୍ତନ କରିବାର ଶକ୍ତି କମ୍ ଅଛି। ଅଧିକାଂଶ ପିଲାଙ୍କ ଭିତରେ ଦେଖାଯାଉଛି ଯେ ପରିବର୍ତ୍ତନ କରିବାର ଶକ୍ତିକୁ ବୁଝିଛନ୍ତି ମଧ୍ୟ, ବର୍ଣ୍ଣନା ମଧ୍ୟ କରୁଛନ୍ତି। ଯଦି ସମସ୍ତଙ୍କୁ କୁହାଯିବ ପରିବର୍ତ୍ତନ କରିବାର ଶକ୍ତି ବିଷୟରେ ଲେଖିକରି ଆଣ ବା ଭାଷଣ କର, ତେବେ ବାପଦାଦା ଜାଣିଛନ୍ତି ସେଥିରେ ସମସ୍ତେ ବହୁତ ବୁଦ୍ଧିମାନ ଅଟନ୍ତି, ବହୁତ ଭଲ ଭାଷଣ ମଧ୍ୟ କରିପାରିବେ, ଲେଖି ମଧ୍ୟ ପାରିବେ। ଯଦି କେହି ଆସୁଛି ତେବେ ତାକୁ ଭଲ ଭାବରେ ମଧ୍ୟ ବୁଝାଇ ଦେଉଛନ୍ତି, ଚିନ୍ତା କର ନାହିଁ, ପରିବର୍ତ୍ତନ କରିଦିଅ। କିନ୍ତୁ ନିଜ ଭିତରେ ପରିବର୍ତ୍ତନ କରିବାର ଶକ୍ତି କେତେ ଅଛି? ତେବେ ବର୍ତ୍ତମାନ ସମୟର ମହତ୍ତ୍ୱକୁ ଜାଣିନଥିବା କାରଣରୁ ନିଜକୁ ପରିବର୍ତ୍ତନ କରିବାରେ ଏବେ ସମୟ ଲଗାଇବା ଉଚିତ ନୁହେଁ। ଗୋଟିଏ ସେକେଣ୍ଡ ଭିତରେ ପରିବର୍ତ୍ତନ କରିବାର ଶକ୍ତି, କାମ କରିବା ଦରକାର, କାହିଁକିନା ଯେହେତୁ ତୁମେ ବୁଝିପାରୁଛ ଯେ ଏଭଳି ହେବା ଉଚିତ ନୁହେଁ, ତେଣୁ ବୁଝିପାରୁଥିଲେ ମଧ୍ୟ ଯଦି ପରିବର୍ତ୍ତନ କରିପାରୁନାହଁ, ତେବେ ତାର କାରଣ କ'ଣ? ଭାବୁଛ କିନ୍ତୁ ସ୍ୱରୂପ ହେଉନାହଁ। ସାରାଦିନ ଭିତରେ ଭାବିବା ସ୍ୱରୂପ ଅଧିକ ସମୟ ହେଉଛି, କିନ୍ତୁ ସ୍ମୃତି ସ୍ୱରୂପ ତଥା ସମର୍ଥ ସ୍ୱରୂପ ହେବାରେ ଅଧିକାଂଶ ପିଲାଙ୍କର କମି ରହିଛି। ଏବେ ତୀବ୍ର ଗତିରେ ତୀବ୍ର ପୁରୁଷାର୍ଥ କରିବାର ସମୟ ସାଧାରଣ ପୁରୁଷାର୍ଥ କରିବାର ସମୟ ନୁହେଁ। ତେବେ ଗୋଟିଏ ସେକେଣ୍ଡରେ ପରିବର୍ତ୍ତନ ହେବାର ଅର୍ଥ ହେଲା ସ୍ମୃତି ସ୍ୱରୂପ ଦ୍ୱାରା ଗୋଟିଏ ସେକେଣ୍ଡରେ ନିର୍ବିକଳ୍ପ ସ୍ଥିତି ତଥା ବ୍ୟର୍ଥ ସଂକଳ୍ପରୁ ମଧ୍ୟ ନିବୃତ ହେବାର ସ୍ଥିତି। କାହିଁକି ଜାଣିଛ? ତୁମେମାନେ ସମାପ୍ତିର ସମୟକୁ ପାଖେଇ ଆଣିବାର ନିମିତ୍ତ ଅଟ। ତେବେ ବର୍ତ୍ତମାନର ସମୟର ମହତ୍ତ୍ୱ ଅନୁସାରେ, ଯେହେତୁ ତୁମେମାନେ ଜାଣିଛ ଯେ ପ୍ରତି ପାଦରେ ପଦ୍ମର ରୋଜଗାର ଜମା ହେବାର ଏହି ସମୟ ଅଟେ, ତେବେ ଜମାକୁ ବୃଦ୍ଧି କରିବାର କଥା ତ ତୁମ ବୁଦ୍ଧିରେ ରହିଛି, କିନ୍ତୁ ହରାଇବାର କଥାଗୁଡ଼ିକୁ ମଧ୍ୟ ବୁଦ୍ଧିରେ ରଖ। ଯଦି ପ୍ରତି ପାଦରେ ପଦ୍ମ ଜମା କରୁଛ, ତେବେ ପ୍ରତି ପାଦରେ ପଦ୍ମ ହରାଇ ମଧ୍ୟ ଦେଉଛ ନା ନାହିଁ? ତେବେ ବର୍ତ୍ତମାନ ମିନିଟ୍ର କଥା ମଧ୍ୟ ଗଲାଣି, ଅନ୍ୟମାନଙ୍କୁ କହୁଛ ନା ଗୋଟିଏ ମିନିଟ୍ ଶାନ୍ତିର ଅନୁଭବ କର, କିନ୍ତୁ ତୁମମାନଙ୍କ ପାଇଁ ସେକେଣ୍ଡର କଥା ହେବା ଉଚିତ। ଯେପରି ହଁ ଏବଂ ନା ଭାବିବା ପାଇଁ କେତେ ମିନିଟ୍ ଲାଗୁଛି? ଗୋଟିଏ ସେକେଣ୍ଡ ନା? ତେଣୁ ପରିବର୍ତ୍ତନ ଶକ୍ତି ମଧ୍ୟ ଏତିକି ତୀବ୍ର ହେବା ଦରକାର। ଯଦି ବୁଝିଗଲ ଠିକ୍ ଅଟେ କି ଭୁଲ ଅଟେ, ତେବେ ଭୁଲକୁ ବିନ୍ଦୁ ଲଗାଇବାକୁ ହେବ, ଏବଂ ଠିକ୍କୁ କାର୍ଯ୍ୟକାରୀ କରିବାକୁ ହେବ। ଏବେ ବିନ୍ଦୁର ମହତ୍ତ୍ୱକୁ କାର୍ଯ୍ୟରେ ଲଗାଅ। ତିନୋଟି ବିନ୍ଦୁର ରହସ୍ୟ ତ ଜାଣିଛ ନା, ତେଣୁ ବିନ୍ଦୁକୁ ଯଥା ସମୟରେ କାର୍ଯ୍ୟରେ ଲଗାଅ। ଯେପରି ବୈଜ୍ଞାନିକମାନେ ସବୁ କଥାରେ ତୀବ୍ର ଗତି କରୁଛନ୍ତି ଏବଂ ପରିବର୍ତ୍ତନ ଶକ୍ତିକୁ ମଧ୍ୟ ଅଧିକ କାର୍ଯ୍ୟରେ ଲଗାଉଛନ୍ତି, ସେହିପରି ଶାନ୍ତିର ଶକ୍ତିର ଅଧିକାରୀ ଆତ୍ମାମାନେ ମଧ୍ୟ। ଏବେ ଲକ୍ଷ୍ୟ ରଖ, ଯଦି ପରିବର୍ତ୍ତନ କରିବାର ଅଛି ତେବେ ଜ୍ଞାନୀ ତ ସମସ୍ତେ ଅଟ। ଏବେ ଶକ୍ତିଶାଳୀ ହୁଅ ଏବଂ ସେକେଣ୍ଡର ଗତିରେ ପରିବର୍ତ୍ତନ କର। କରୁଛୁ ତ ହୋଇଯିବୁ ଯେ କରିନେବୁ, ଏପରି ନୁହେଁ। ତେବେ ଏହା ହୋଇପାରିବ ନା ମୁସ୍କିଲ ଅଟେ, କାହିଁକି ନା ଶେଷ ସମୟରେ ଗୋଟିଏ ସେକେଣ୍ଡର ହିଁ ପରୀକ୍ଷା ଆସିବ, ମିନିଟ୍ର ନୁହେଁ। ଯଦି ସେକେଣ୍ଡରେ ପାସ୍ କରିବାର ଅଭ୍ୟାସ ବହୁତ ସମୟର ଥିବ, ତେବେ ଯାଇ ଗୋଟିଏ ସେକେଣ୍ଡ ଭିତରେ ସମ୍ମାନର ସହିତ ପାସ୍ କରିପାରିବ। ତୁମେମାନେ ପରମାତ୍ମା ବିଦ୍ୟାର୍ଥୀ ଅଟ, ପରମାତ୍ମା ପାଠପଢ଼ା କରୁଛ, ତେଣୁ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବାକୁ ହିଁ ପଡ଼ିବ ନା। କେବଳ ପାସ୍ ହେବାର ନମ୍ବର ରଖିଦେଲେ କ'ଣ ହେବ, ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ତେବେ ତୁମେମାନେ ସବୁ କ'ଣ ଲକ୍ଷ୍ୟ ରଖିଛ? ଯେଉଁମାନେ ଭାବୁଛନ୍ତି ପାସ୍ ୱିଥ୍ ଅନର ହେବାକୁ ତ ପଡ଼ିବ, ସେମାନେ ହାତ ଉଠାଅ। ପାସ୍ ୱିଥ୍ ଅନର ତ ଅନର ଅର୍ଥାତ୍ ସମ୍ମାନ ଶବ୍ଦକୁ ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିବ। ଆଚ୍ଛା, ତେଣୁ ଏବେ କ'ଣ କରିବାକୁ ପଡ଼ିବ? ମିନିଟ୍ ମୋଟର ଶବ୍ଦ ତ ସାଧାରଣ ଅଟେ, ଏବେ ସେକେଣ୍ଡର କାମ କରିବାକୁ ପଡ଼ିବ। କ'ଣ ଶୁଣିଲ ପଞ୍ଜାବବାଲା, ଏବେ ଗୋଟିଏ ସେକେଣ୍ଡର ମାମଲା, ଏଥିରେ ନମ୍ବର ୱାନ୍ କିଏ ହେବ? ପଞ୍ଜାବ ହେବ? ଏହା କ'ଣ ବଡ଼ କଥା? ଏବେ ଯେତିକି ନିଶାର ସହିତ କହୁଛ ବହୁତ ଭଲ କହୁଛ। ବାପ ଦାଦା ଯେତେବେଳେ ଶୁଣୁଛନ୍ତି ବହୁତ ଖୁସି ହେଉଛନ୍ତି। ତୁମେମାନେ କହୁଛ ନା ଏହା କ'ଣ ବଡ଼ କଥା? ବାପ ଦାଦା ସାଥିରେ ଅଛନ୍ତି ନା, ତେବେ ତୁମ ସାଥିରେ ତ ସବୁଠାରୁ ବଡ଼ ଅଥରିଟି ଅଛନ୍ତି, ତେଣୁ ଏବେ କ'ଣ କରିବ? ଏବେ ତୀବ୍ର ହେବାକୁ ପଡ଼ିବ। ସେବା ତ କରୁଛ, ତା ଛଡ଼ା ସେବା ନ କରି ଆଉ କରିବ ବା କ'ଣ? ଖାଲି ବସିଛ କି? ସେବା ତ ବ୍ରାହ୍ମଣ ଆତ୍ମାମାନଙ୍କର ଧର୍ମ ମଧ୍ୟ ଅଟେ, କର୍ମ ମଧ୍ୟ ଅଟେ, କିନ୍ତୁ ଏବେ ସେବା କରିବା ସହିତ ସମର୍ଥ ସ୍ୱରୂପ ହେବାକୁ ପଡ଼ିବ। ଯେତିକି ସେବାରେ ଉମଙ୍ଗ ଉତ୍ସାହ ଦେଖାଉଛ ସେଥିରେ ବାପଦାଦା ଖୁସି ଅଛନ୍ତି, ଅଭିନନ୍ଦନ ମଧ୍ୟ ଦେଉଛନ୍ତି, କିନ୍ତୁ ଯେପରି ସେବାର ମୁକୁଟ ମିଳିଯାଇଛି ନା, ଯୁବା ପଦଯାତ୍ରୀମାନେ ମୁକୁଟ ପିନ୍ଧି ବସିଛନ୍ତି, ମୁକୁଟ ମଧ୍ୟ ପିନ୍ଧିଛ, ଦେଖ କେତେ ଭଲ ଲାଗୁଛି। ଏବେ ସମସ୍ତେ ସ୍ମୃତି ସ୍ୱରୂପ ହେବାର ମୁକୁଟ ପିନ୍ଧି ଦେଖାଅ। ଯୁବା ଗର୍ବ ଅଟ ନା, ତେଣୁ କେଉଁ କମାଲ କରିବ? ସେବାରେ ମଧ୍ୟ ନମ୍ବର ୱାନ୍ ଏବଂ ସମର୍ଥ ସ୍ୱରୂପ ହେବାରେ ମଧ୍ୟ ନମ୍ବର ୱାନ୍। ସନ୍ଦେଶ ଦେବା ମଧ୍ୟ ବ୍ରାହ୍ମଣ ଜୀବନର ଧର୍ମ ଏବଂ କର୍ମ ଅଟେ, କିନ୍ତୁ ଏବେ ବାପଦାଦା ସଂକେତ ଦେଉଛନ୍ତି ଯେ ପରିବର୍ତ୍ତନର ମେସିନାରୀକୁ ଆହୁରି ତୀବ୍ର କର, ନଚେତ୍ ପାସ୍ ୱିଥ୍ ଅନର ହେବାର କଷ୍ଟକର ହୋଇଯିବ, କାହିଁକି ନା ବହୁତ ସମୟର ଅଭ୍ୟାସ ହେବା ଦରକାର। ଭାବିଲ ଏବଂ କରିଲ, କେବଳ ଭାବିବାର ସ୍ୱରୂପ ହୁଅ ନାହିଁ, ସମର୍ଥ ସ୍ମୃତି ଦ୍ୱାରା ସମର୍ଥ ସ୍ୱରୂପ ହୁଅ। ବ୍ୟର୍ଥକୁ ତୀବ୍ର ଗତିରେ ସମାପ୍ତ କର। ବ୍ୟର୍ଥ ସଂକଳ୍ପ, ବ୍ୟର୍ଥ ବାଣୀ, ବ୍ୟର୍ଥ କର୍ମ, ବ୍ୟର୍ଥ ସମୟ ଏବଂ ସମ୍ବନ୍ଧ ସମ୍ପର୍କରେ ମଧ୍ୟ ବ୍ୟର୍ଥ ବିଧି, ବ୍ୟର୍ଥ ରୀତିନୀତି ସବୁକୁ ସମାପ୍ତ କର। ଯେତେବେଳେ ବ୍ରାହ୍ମଣ ଆତ୍ମାମାନେ ତୀବ୍ର ଗତିରେ ଏହିଭଳି ସୋର ବ୍ୟର୍ଥକୁ ସମାପ୍ତ କରିଦେବ, ସେତେବେଳେ ଯାଇ ଆତ୍ମାମାନଙ୍କର ଆଶୀର୍ବାଦର ଖାତା ଏବଂ ନିଜର ପୁଣ୍ୟର ଖାତା ତୀବ୍ର ଗତିରେ ଜମା କରିପାରିବେ। ବାପଦାଦା ତ ପୂର୍ବରୁ ମଧ୍ୟ ଶୁଣାଇ ଦେଇଛନ୍ତି ଯେ ବାପଦାଦା ତିନୋଟି ଖାତା ଚେକ୍ କରୁଛନ୍ତି, ପୁରୁଷାର୍ଥର ଗତିର ଖାତା, ଆଶୀର୍ବାଦର ଖାତା ଏବଂ ପୁଣ୍ୟର ଖାତା, କିନ୍ତୁ ଅଧିକାଂଶ ପିଲାମାନଙ୍କର ଖାତା ଏବେ କମ୍ ଭରପୁର ଅଛି। ସେଥିପାଇଁ ବାପଦାଦା ଆଜି ଏହି ସ୍ଲୋଗାନ ମନେ ପକାଇ ଦେଉଛନ୍ତି ଯେ ଏବେ ତୀବ୍ର ବେଗୀ ହୁଅ, ତୀବ୍ର ପୁରୁଷାର୍ଥୀ ହୁଅ, ତୀବ୍ର ଗତିରେ ସମାପ୍ତି କରିବାବାଲା ହୁଅ, ତୀବ୍ର ଗତିରେ ନିଜର ସଂକଳ୍ପ ଦ୍ୱାରା ବାୟୁମଣ୍ଡଳକୁ ପରିବର୍ତ୍ତନ କରିବାବାଲା ହୁଅ। ବାପଦାଦା ଗୋଟିଏ କଥାରେ ସବୁ ପିଲାଙ୍କ ଉପରେ ବହୁତ ଖୁସି ମଧ୍ୟ ଅଛନ୍ତି, କେଉଁ କଥାରେ ଜାଣିଛ? ଆନ୍ତରିକ ସ୍ନେହ ତ ସମସ୍ତଙ୍କର ବାବାଙ୍କ ସହିତ ରହିଛି, ସେଥିପାଇଁ ମଧ୍ୟ ଅଭିନନ୍ଦନ, କିନ୍ତୁ କହିବୁ ଏବେ କ'ଣ କରିବ? ଏହି ମିଳନ ଋତୁ ସମାପ୍ତ ହେବା ପାଇଁ ଏବେ ତ ବହୁତ ସମୟ ବାକି ଅଛି, ତେଣୁ ତୀବ୍ର ଗତିରେ କିଛି ନା କିଛି ଚମତ୍କାରୀ କରି ଦେଖାଅ। କ'ଣ ପସନ୍ଦ ତ? ପସନ୍ଦ ତ? ଯେଉଁମାନେ ଭାବୁଛନ୍ତି ଲକ୍ଷ୍ୟ ଏବଂ ଲକ୍ଷଣ ଦୁଇଟିକୁ ସ୍ମୃତିରେ ରଖିବୁ, ସେମାନେ ହାତ ଉଠାଅ। ଡବଲ ବିଦେଶୀମାନେ ମଧ୍ୟ ରଖିବେ, ଟିଚରମାନେ ମଧ୍ୟ ରଖିବେ ଏବଂ ଯୁବାବର୍ଗବାଲା ମଧ୍ୟ ରଖିବେ ଏବଂ ପ୍ରଥମ ଧାଡ଼ିବାଲା ମଧ୍ୟ ରଖିବେ ତ? ତେବେ ପଦ୍ମ ପଦ୍ମ ପଦ୍ମଗୁଣା ଆଗୁଆ ଅଭିନନ୍ଦନ। ଆଚ୍ଛା ଏବେ ଅଭ୍ୟାସ କର, ଏବେ ଏବେ ଅଭ୍ୟାସ କର। ଗୋଟିଏ ସେକେଣ୍ଡ ଭିତରେ ନିର୍ବିକଳ୍ପ ନିର୍ବ୍ୟର୍ଥ ସଂକଳ୍ପ ହୋଇ ଏକାଗ୍ର, ଅର୍ଥାତ୍ ଏକମାତ୍ର ପିତା ଦ୍ୱିତୀୟ କେହି ନୁହେଁ, ଏହି ଗୋଟିଏ ସଂକଳ୍ପରେ ଏକାଗ୍ର ହୋଇ ବସିପାରିବ ତ? ଅନ୍ୟ କୌଣସି ସଂକଳ୍ପ ନଥିବ, ଗୋଟିଏ ହିଁ ସଂକଳ୍ପର ଏକାଗ୍ରତା ଶକ୍ତିର ଅନୁଭବରେ ବସିଯାଅ। ଏଥିରେ ସମୟ ଲଗାଇବାର ନାହିଁ, କେବଳ ଗୋଟିଏ ସେକେଣ୍ଡ ଭିତରେ ଏକାଗ୍ର ହୋଇଯାଅ। ଚାରିଆଡ଼ର ପିଲାମାନଙ୍କୁ ଯେଉଁମାନେ ବି ବିଶେଷ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି, ସେମାନେ ସମସ୍ତେ ନିଜ ନିଜ ନାମରେ ଶୁଭେଚ୍ଛା ଏବଂ ଆନ୍ତରିକ ଆଶୀର୍ବାଦ ସ୍ୱୀକାର କର। ବାପଦାଦା ଦେଖୁଛନ୍ତି ଯେ ସମସ୍ତଙ୍କ ଦିଲ ଭିତରେ ଆସୁଛି, ଆମେ ମଧ୍ୟ ମନେ ପକାଉଛୁ, କିନ୍ତୁ ତୁମେ ପିଲାମାନେ ସଂକଳ୍ପ କରିବା ମାତ୍ରେ ସେହି ସମୟରେ ହିଁ ବାପଦାଦାଙ୍କ ପାଖରେ ପହଞ୍ଚି ଯାଉଛି। ସେଥିପାଇଁ ସବୁ ପିଲାଙ୍କୁ ନାମ ଏବଂ ବିଶେଷତା ସମ୍ପନ୍ନ ଶୁଭେଚ୍ଛା ଦିଆଯାଉଛି। ତେବେ ସମସ୍ତ ସଦା ସ୍ମୃତି ସ୍ୱରୂପ, ସଦା ସମର୍ଥ ସ୍ୱରୂପ, ଅନୁଭବ ସ୍ୱରୂପ ଶ୍ରେଷ୍ଠ ସନ୍ତାନମାନଙ୍କୁ ସର୍ବଦା ଯାହା ଶୁଭ ସଂକଳ୍ପ କରିଲ ତାକୁ ତୁରନ୍ତ କାର୍ଯ୍ୟକାରୀ କରିଲ। ଯେପରି ତୁରନ୍ତ ଦାନର ମହତ୍ୱ ରହିଛି, ସେହିପରି ତୁରନ୍ତ ପରିବର୍ତ୍ତନର ମଧ୍ୟ ମହତ୍ୱ ରହିଛି। ତେଣୁ ଏହିଭଳି ତୁରନ୍ତ ପରିବର୍ତ୍ତନ କରୁଥିବା ବିଶ୍ୱ ପରିବର୍ତ୍ତକ ପିଲାମାନଙ୍କୁ ସର୍ବଦା ପରମାତ୍ମ ପାଳନା, ପରମାତ୍ମ ସ୍ନେହ, ପରମାତ୍ମ ପାଠପଢ଼ା ଏବଂ ପରମାତ୍ମ ଶ୍ରୀମତକୁ ପ୍ରତ୍ୟେକ କର୍ମରେ କାର୍ଯ୍ୟକାରୀ କରୁଥିବା ମହାବୀର ପିଲାମାନଙ୍କୁ ସର୍ବଦା ସାହସ, ଏକାଗ୍ରତା ଏବଂ ଏକତା ଦ୍ୱାରା ନମ୍ବର ୱାନ୍ ତୀବ୍ର ପୁରୁଷାର୍ଥ କରୁଥିବା ପିଲାମାନଙ୍କୁ ବାପଦାଦାଙ୍କର ଦିଲ୍ର ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ଦିଲ୍ର ଆଶୀର୍ବାଦ ଏବଂ ନମସ୍ତେ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ଦିଲ୍ର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ନମସ୍ତେ ନମସ୍ତେ। ବାବା ଦାଦିମାନଙ୍କ ସହିତ ସମସ୍ତେ ବହୁତ ଭଲ ପାଠ କରୁଛ। ବାପଦାଦା ସମସ୍ତଙ୍କର ପାଠକୁ ଦେଖି ଖୁସି ହେଉଛନ୍ତି। ସାନ ସାନମାନେ ମଧ୍ୟ ଭଲ ପାଠ କରୁଛନ୍ତି, ତେଣୁ ଏମିତି ଭାବିବ ନାହିଁ ଯେ ଆମେ ଛୋଟ ଅଟୁ। ଛୋଟମାନେ ମଧ୍ୟ ଆଲ୍ଲାଙ୍କୁ ପ୍ରିୟ ଅଟନ୍ତି। ଶକ୍ତିମାନଙ୍କର ପାଠ ଅଲଗା, ପାଣ୍ଡବମାନଙ୍କର ପାଠ ଅଲଗା। ପାଣ୍ଡବମାନେ ନଥିଲେ କାମ ଚଳିବ ନାହିଁ, କିମ୍ବା ଶକ୍ତିମାନେ ନଥିଲେ ମଧ୍ୟ କାମ ଚଳିବ ନାହିଁ। ସେଥିପାଇଁ ଭାରତରେ ଚତୁର୍ଭୁଜର ସ୍ମାରକୀ ରହିଛି। ଅନ୍ୟ କୌଣସି ବି ଧର୍ମରେ ଚତୁର୍ଭୁଜର ସ୍ମାରକୀ ଦେଖାଇ ନାହାନ୍ତି, କିନ୍ତୁ ଭାରତର ସ୍ମାରକୀମାନଙ୍କରେ ଚତୁର୍ଭୁଜର ମହତ୍ୱ ରହିଛି। ତେଣୁ ଉଭୟ ଭଲ ପାଠ କରୁଛନ୍ତି, କିନ୍ତୁ ଏବେ ଆଉ ଟିକେ ଶୀଘ୍ର ଶୀଘ୍ର କରିବାକୁ ହେବ। ବାସ୍, କେବେ କେବେ ଟିକେ ଢିଲା ହୋଇଯାଉଛ, ଏବେ କିନ୍ତୁ ଆଉ ଢିଲା ହେବାର ସମୟ ନାହିଁ। କଥା ତ ଭିନ୍ନ ଭିନ୍ନ ପ୍ରକାରର ଆସିବ, କିନ୍ତୁ ଆମକୁ ସବୁ କଥାର ରହସ୍ୟକୁ ବୁଝି ରହସ୍ୟଯୁକ୍ତ, ଯୋଗଯୁକ୍ତ, ସ୍ନେହଯୁକ୍ତ, ସହଯୋଗଯୁକ୍ତ ହୋଇ ଚାଲିବାକୁ ହେବ। ଏହା ଭଲ କଥା ନା? ଦାଦିଜୀଙ୍କୁ ବହୁତ ଭଲ ଲାଗୁଛି ନା? ଦେଖ କେତେ ପିଲା ଆସିଛନ୍ତି, କାହିଁକି ଆସିଛନ୍ତି? ଏମାନେ ସମସ୍ତେ କାହିଁକି ଆସିଛନ୍ତି? ତୁମ ସହିତ ମିଶିବା ପାଇଁ ଆସିଛନ୍ତି, ବାପଦାଦାଙ୍କ ସହିତ ମଧ୍ୟ ମିଶିବା ପାଇଁ ଆସିଛନ୍ତି। କିନ୍ତୁ ସାଥିରେ ଯଦି ଦାଦିମାନେ ନଥିବେ, ତେବେ କହିବେ ମଜା ଆସୁନାହିଁ, ଏବଂ ତୁମେମାନେ ନଥିଲେ ମଧ୍ୟ ମଜା ଲାଗେ ନାହିଁ। ଆଚ୍ଛା, ଆଜିର ବରଦାନ ସ୍ମୃତିର ସୁଇଚ୍ ଦ୍ୱାରା ସ୍ୱ କଲ୍ୟାଣ ଏବଂ ସମସ୍ତଙ୍କର କଲ୍ୟାଣ କରୁଥିବା ସିଦ୍ଧି ସ୍ୱରୂପ ଆତ୍ମା ହୁଅ। ସ୍ମୃତିର ସୁଇଚ୍ ଦ୍ୱାରା ସ୍ୱ କଲ୍ୟାଣ ଏବଂ ସମସ୍ତଙ୍କର କଲ୍ୟାଣ କରୁଥିବା ସିଦ୍ଧି ସ୍ୱରୂପ ଆତ୍ମା ହୁଅ। ସ୍ଥିତିର ଆଧାର ହେଲା ସ୍ମୃତି। ସ୍ମୃତିରେ ସର୍ବଦା ଏହି ଶକ୍ତିଶାଳୀ ସଂକଳ୍ପ ରହୁ ଯେ ମୁଁ ବାବାଙ୍କର, ବାବା ମୋର। ତେବେ ଏହି ସ୍ମୃତି ଦ୍ୱାରା ନିଜର ସ୍ଥିତି ଶକ୍ତିଶାଳୀ ରହିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶକ୍ତିଶାଳୀ କରିପାରିବ। ଯେପରି ସୁଇଚ୍ ଅନ୍ କରିବା ଦ୍ୱାରା ଚାରିଆଡ଼େ ଆଲୋକିତ ହୋଇଯାଏ, ସେହିପରି ଏହି ସ୍ମୃତି ମଧ୍ୟ ଏକ ସୁଇଚ୍ ଭଳି ଅଟେ। ସର୍ବଦା ସ୍ମୃତି ରୂପୀ ସୁଇଚ୍ ପ୍ରତି ଧ୍ୟାନ ଦେବା ଦରକାର। ନିଜର ଏବଂ ସମସ୍ତଙ୍କର କଲ୍ୟାଣ କରି ଚାଲିବ। ଯେହେତୁ ନୂଆ ଜନ୍ମ ପାଇଛ, ତେଣୁ ସ୍ମୃତିଗୁଡ଼ିକ ମଧ୍ୟ ନୂଆ ହେବା ଦରକାର। ତେଣୁ ସମସ୍ତ ସବୁ ପୁରୁଣା ସ୍ମୃତିକୁ ସମାପ୍ତ କରିଦିଅ। ଏହି ବିଧି ଦ୍ୱାରା ସିଦ୍ଧି ସ୍ୱରୂପର ବରଦାନ ପ୍ରାପ୍ତ ହୋଇଯିବ। ଆଜିର ସ୍ଲୋଗାନ, ଅତୀନ୍ଦ୍ରିୟ ସୁଖର ଅନୁଭୂତି କରିବା ପାଇଁ ନିଜର ଶାନ୍ତ ସ୍ୱରୂପ ସ୍ଥିତିରେ ସ୍ଥିତ ରୁହ। ଅତୀନ୍ଦ୍ରିୟ ସୁଖର ଅନୁଭୂତି କରିବା ପାଇଁ ନିଜର ଶାନ୍ତ ସ୍ୱରୂପ ସ୍ଥିତିରେ ସ୍ଥିତ ରୁହ। ଆଜିର ଅଭ୍ୟକ୍ତ ସାରା ଯଦି ସହଜ ଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ। ଏ ମାସର ଥିମ୍ ଆଜିର ପଏଣ୍ଟ ବାପଦାଦା ପିଲାମାନଙ୍କର ପ୍ରେମର ବନ୍ଧନରେ ବାନ୍ଧି ହୋଇଛନ୍ତି, ସେଥିରୁ ବାହାରି ଯିବା ପାଇଁ ଚାହିଁଲେ ମଧ୍ୟ ବାହାରି ପାରିବେ ନାହିଁ। ସେଥିପାଇଁ ଭକ୍ତି ମାର୍ଗରେ ମଧ୍ୟ ବାନ୍ଧିବାର ଚିତ୍ର ଦେଖାଇଛନ୍ତି। ବାସ୍ତବରେ ପିଲାମାନଙ୍କର ପ୍ରେମର ବନ୍ଧନରେ ଅବ୍ୟକ୍ତ ହୋଇଥିଲେ ମଧ୍ୟ ବାନ୍ଧିବାକୁ ପଡୁଛି। ବ୍ୟକ୍ତ ଥିବାବେଳେ ମୁକୁଳିବାକୁ ଚାହିଁଲେ ମଧ୍ୟ ମୁକୁଳି ପାରିନଥିଲେ, କାରଣ ଏହି ପ୍ରେମର ରସି ବହୁତ ମଜବୁତ ଅଟେ। ତେଣୁ ଏହିଭଳି ପ୍ରେମ ସ୍ୱରୂପ ହୋଇ ପରସ୍ପରକୁ ପ୍ରେମର ରସିରେ ବାନ୍ଧି ନିକଟ ସମ୍ବନ୍ଧର ବା ଆପଣାପଣିଆର ଅନୁଭୂତି କରାଅ। ଆଚ୍ଛା, ଓମ୍ ଶାନ୍ତି।